ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ହରିଶ ଟଣ୍ଡନ ଆଜି ଶପଥ ନେବେ। ସକାଳର 10 ବଜେ ହାଇକୋର୍ଟ ପରିସନ୍ନ ହେବାର୍କେ ଥିବାର ଶପଥ ସମାରୋହଟି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଜଷ୍ଟିସ୍ ଟଣ୍ଡନଙ୍କୁ ଶପଥ ପାଠ କରାବେ। ଇନ ଜନେଇ ଦିଆଯାଇପାରେ ଯେ ଜଷ୍ଟିସ୍ ହରିଶ ଟଣ୍ଡନଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେବାର୍କେ ସୁପ୍ରିମକୋର୍ଟ କଲେଜିୟମ୍ ସୁପାରିଶକେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଲା 21 ତାରିଖ ସ୍ୱୀକୃତି ଦେଇଥିଲେ। ଜୁଆନ ପିଢ଼ି ହେଉଛନ୍ ଭବିଷ୍ୟତ ଆଉ ବର୍କସ ସମାଜ ନିର୍ମାଣର ଆଧାର। ବିକଶିତ ଓଡ଼ିଶା 2036 ଆଉ ବିକଶିତ ଭାରତ 2047 ଲକ୍ଷ୍ୟ ପୂରଣ କରବାର ଲାଗି ଜୁଆନ ପିଢ଼ିର ବଡ଼ ଭୂମିକା ରହିଛି ବୋଲି ବିଧାନସଭା ସମ୍ମିଳନୀ କକ୍ଷନ ରାଜ୍ୟସ୍ତରୀୟ ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମକେ ଉଦ୍ଘାଟନ କରିକରି ବାଚସ୍ପତି ସୁରମା ପାଢ଼ୀ କହିଛନ୍। ଦୁଇଦିନିଆ କାର୍ଯ୍ୟକ୍ରମଟି ସାରା ରାଇଜୁ 140 ଜଣ ପ୍ରତିଯୋଗୀ ଯୋଗ ଦେଇକରି ଭିନ୍ ଭିନ୍ ପ୍ରତିଯୋଗିତାଟି ଭାଗ ନେବେ। ଏଥି କୃତି ପ୍ରତିଯୋଗୀମାନେ ଜାତୀୟ ସ୍ତରଟି ଭାଗ ନେବେ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ସନ୍ଥ ଗୋପାଲ ଗଲାକାଲି ଭୁବନେଶ୍ୱରଠାରେ ଭିନ୍ ଭିନ୍ ରାଜନୈତିକ ଦଳର ସଦସ୍ୟମାନଙ୍କ ସଙ୍ଗେ ବୈଠକ କରିଛନ୍। ଫଟିକ୍ ନିର୍ବାଚନ ପ୍ରକ୍ରିୟା ଲାଗି ଭୋଟର ତାଲିକା ପ୍ରସ୍ତୁତ ଆର୍ ସଂଶୋଧନଟି ସ୍ୱଚ୍ଛତା ଆନ୍ବାର ବ୍ଲକ୍ ସ୍ତରଟି ଏଜେଣ୍ଟ ନିଯୁକ୍ତି ଆର୍ ସେମାନଙ୍କର ଭୂମିକା ନିର୍ବାଚନ ଖର୍ଚ୍ଚ ତଦାରଖ ରାଜନୈତିକ ବିଜ୍ଞାପନ ପୂର୍ବ ପ୍ରମାଣ ବାଗିର ବହୁଟି ବିଷୟଟି ନେତାମାନେ ନିର୍ବାଚନ ଅଧିକାରୀଙ୍କୁ ବୈଠକଟି ବହୁମୂଲ୍ୟ ପରାମର୍ଶ ଦେଇଥିଲେ। ଜଳସମ୍ପଦ ବିଭାଗର ନିର୍ମାଣାଧୀନ ପ୍ରକଳ୍ପ କାମ ସବୁକେ ତୁର୍ତ୍ତି କରବାର ଆର୍ ଧାରିଜ ଲକ୍ଷ୍ୟ ଅନୁସାରେ କାମ କରିକରି ଖର୍ଚ୍ଚା ବିନିଯୋଗ କରବାରକେ ନେଇକରି ଉନ୍ନୟନ କମିଶନର ଆଉ ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁପ ଗର୍କର ଅଧ୍ୟକ୍ଷତାରେ ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ବୈଠକଟି ବିଭାଗନ କାର୍ଯ୍ୟକାରୀ ହେଉଥିବା ଭିନ୍ ଭିନ୍ ଜଳସେଚନ ପ୍ରକଳ୍ପ ଉଠା ଜଳସେଚନ ପ୍ରକଳ୍ପ ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ ଜଳଭଣ୍ଡା ରକ୍ଷଣାବେକ୍ଷଣ ପ୍ରକଳ୍ପ ସମୀକ୍ଷା କରାଯାଇଥିଲା। ସିପାହୀ କନଷ୍ଟେବଲ ନିଯୁକ୍ତି ଲାଗି ବୟସ ସୀମାକେ 3 ବର୍ଷ ବଢ଼ାଯିବା ବୋଲି ରାଜ୍ୟ ସରକାର ହାଇକୋର୍ଟନ ପ୍ରତିଶ୍ରତି ଦେଇଛନ୍। ଇ ବାବଦ ହାଇକୋର୍ଟନ ହୋଇଥିବା ମାମଲାର ଶୁଣାଣି ବେଲ୍କେ ରାଜ୍ୟ ସରକାର ଇ ପ୍ରତିଶ୍ରତି ଦେଇଥିବାର ଜଣାପଡ଼ିଛି। ହୀରାକୁଦ ବନ୍ୟପ୍ରାଣୀ ବିଭାଗ ତରଫରୁ ଡେବ୍ରିଗଡ଼ ଅଭୟାରଣ୍ୟନ ପହିଲା ଥର ଲାଗି ଭାରତୀୟ ଗୟଳ ଉତ୍ସବ ଆୟୋଜିତ ହୋଇଛି। ଅଭୟାରଣ୍ୟନ ଅତ୍କା ସଂଖ୍ୟାତି ଗୟଳ ରହିଛନ୍ ଆଉ ସେମାନଙ୍କର ସଂଖ୍ୟାକେ ବଢ଼ାବାର ଲାଗି ପଦକ୍ଷେପ ନିଆଯାଇଛି ବୋଲି ବନ୍ୟପ୍ରାଣୀ ବିଭାଗ ତରଫରୁ କୁହାଯାଇଛି। ଡେବ୍ରିଗଡ଼କେ ଲାଗିଥିବା 68 ଗାଁନ ଫି ଦିନ ସଚେତନତା କାର୍ଯ୍ୟକ୍ରମମାନ କରାଯାଉଛି। ଜଙ୍ଗଲନ ନିଆଁକେ ରୋକବାର ଲାଗି ବିଲ୍ ସ୍କ୍ୱାଡ୍ ଯୁଗିଥିବାର କଥା ଡିଏଫ୍ଓ ସୂଚନା ଦେଇଛନ୍। ଆଇବା ରଥଯାତ୍ରା ଲାଗି ପୁରୀ ଶ୍ରୀକ୍ଷେତ୍ରକେ ଇଥର ବରଗଡ଼ ଜିଲ୍ଲାନୁ ଭିଲ୍ ରଥ କାଠ ଯିବା। ଏଥିର୍ଲାଗି ଶ୍ରୀମନ୍ଦିରର ସେବାୟତଙ୍କର ଚାରିଜଣିଆ ଦଲ ବରଗଡ଼ ପହଞ୍ଚିକରି ବନ ଅଧିକାରୀମାନଙ୍କ ସହିତ ପଦମପୁର ରେଞ୍ଜର ଭିନ୍ ଭିନ୍ ଜଙ୍ଗଲ ବୁଲିକରି ଗଛ ଦେଖିଛନ୍ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫ ସୂଚନା ଦିଆଯାଇଛି। କଳାହାଣ୍ଡି ଜିଲ୍ଲାନ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଆଉ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ କରବାରକେ ନେଇକରି ଜିଲ୍ଲା ପ୍ରଶାସନ ତରଫ ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ଏପ୍ରିଲ ମାସେ ଜିଲ୍ଲାର ସବୁ 46 ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର କେନ୍ତାକରି ଏହି ଯୋଜନା ଲାଗୁ କରାଯାଇପାରବା ସେ ବାବଦେ ବିସ୍ତୃତ ଆଲୋଚନା କରାଯାଇଥିଲା। ସମ୍ବଲପୁର ସହରର ଧନୁପାଲି ଶ୍ରୀଗଣେଶ ଉଚ୍ଚ ବିଦ୍ୟାଳୟର ଶିଶୁ ସୁରକ୍ଷା ସମ୍ପର୍କିତ କର୍ମଶାଳା ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀଙ୍କ ସଭାପତିତ୍ୱରେ ହୋଇଥିବା କର୍ମଶାଳାଟି ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇକରି ଶିଶୁ ସୁରକ୍ଷା ଉପରେ ସଚେତନ କରିଥିଲେ। ଏହି ଅବସରରେ ବାଲ୍ୟ ବିବାହକୁ ନା ଶୀର୍ଷକଟି ଗୋଟିଏ ସଚେତନଧର୍ମୀ କ୍ଷୁଦ୍ର ନାଟକ ପରିବେଷିତ ହୋଇଯାଇଛି। ନୂଆପଡ଼ା ଜିଲ୍ଲା ସମାଜ ମଙ୍ଗଳ ବିଭାଗ ତରଫ ଭ୍ରୂଣ ଲିଙ୍ଗ ନିରୂପଣ କନ୍ୟା ଭ୍ରୂଣ ହତ୍ୟା ନିରୋଧୀ ଆର୍ ବେଟି ବଚାଓ ବେଟି ପଢ଼ାଓ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟନୁ ଗୋଟିଏ ସଚେତନତା ରାଲି ବାହାରିଥିଲା। ଜିଲ୍ଲାପାଳ ମଧୁସୂଦନ ଦାସ ଏତାର ଶୁଭାରମ୍ଭ କରିଥିଲେ। କଳାହାଣ୍ଡି ଜିଲ୍ଲା ଭବାନୀପାଟନାର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷନ ଶିକ୍ଷା ବିକାଶ 2025 ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମଟି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଯୋଗ ଦେଇକରି ଜାତୀୟ ଶିକ୍ଷାନୀତିର ଭିନ୍ ଭିନ୍ ନୀତିମାନଙ୍କୁ କାର୍ଯ୍ୟକାରୀ କରବାର ବାବଦେ ସୂଚନା ଦେଇଥିଲେ। ରାଇଜେ ପଶ୍ଚିମା ଛଡ଼ ପ୍ରଭାବ କମିଯାଇଥିବା ବେଲ୍କେ ଶୁକ୍ରବାର ତକ୍ ପାଣିପାଗକେ ନେଇକରି କେନ୍ସି ସତର୍କ ସୂଚନା ନାଇଁନ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ କୁହାଯାଇଛି। ଏହି ହପ୍ତାର ଶେଷ ବେଲ୍କେ ସମ୍ବଲପୁର ସୁବର୍ଣ୍ଣପୁର ବଲାଙ୍ଗୀର ଆଉ କଳାହାଣ୍ଡି ଜିଲ୍ଲାର ତାପମାତ୍ରା ବଢ଼ବା। ଏହି ସମୟଟି ରାଜ୍ୟର ଭିନ୍ ଭିନ୍ଠାରେ ତାତି 2-6 ଡିଗ୍ରୀ ତକ୍ ବଢ଼ିପାରେ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଗଲାକାଲି ରାଜ୍ୟର ସବୁନୁ ଜହ ତାତି 38 ଡିଗ୍ରୀ ସେଲ୍ସିୟସ୍ ବୌଦ୍ଧନ ରେକର୍ଡ କରାଯାଇଛି। ଝାରସୁଗୁଡ଼ା ମାଲକାନଗିରି ବୌଦ୍ଧ ଆଉ ସୋନପୁର ସହରେ ତାତି 37 ଡିଗ୍ରୀନୁ ଅତ୍କା ରହିଥିଲା। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।